ପ୍ରଖ୍ୟାତ ଗାଳ୍ପିକ କିଶୋରୀ ଚରଣ ଦାସଙ୍କର ଗଳ୍ପ ପରଦା ତଳେ। ଗାଳ୍ପିକ କିଶୋରୀ ଚରଣଙ୍କର ଏହି ଗଳ୍ପଟି 1942 ମସିହାରେ ସେତେବେଳର ବହୁଳ ପ୍ରସାରିତ ପତ୍ରିକା ନବୀନରେ ପ୍ରକାଶିତ ହୋଇଥିଲା। ଏଇଟି ଥିଲା ଲେଖକଙ୍କର ପ୍ରଥମ ପ୍ରକାଶିତ ଗଳ୍ପ। ସେତେବେଳେ ଲେଖକଙ୍କୁ ମାତ୍ର 18 ବର୍ଷ ବୟସ ହୋଇଥିଲା। ତେବେ ଆସନ୍ତୁ ଶୁଣିବା ଗଳ୍ପ ପରଦା ତଳେ। ରୂପେଲି ପରଦାରେ ଫୁଟି ଉଠିଲା କେତେ ରକମର ଛବି, କେତେ ହସକାନ୍ଦର ଅସରନ୍ତି କଥା, ଭିକାରିଣୀ ରୂପରେ କେତେ ରୂପସୀ ତାରକାଙ୍କ ରକ୍ତିମ ଅଧରରେ ଖେଳିଗଲା ମନଭୁଲାଣିଆ ହସ, କଣ୍ଠରୁ ବାହାରିଲା ସ୍ୱରର ଝଙ୍କାର, କଜଳକଳା ଆଖିରୁ ଝରି ପଡ଼ିଲା ବୁକୁଫଟା ଲୁହର ଧାର, ଭିକାରୀ ରାଜଦ୍ୱାରରେ ଗାଇଲା ବାଦ୍ୟ ସମ୍ବଳିତ ଭଜନ, ଗରିବ ହୋଇ ମଧ୍ୟ ତାର ସରଳ ଜୀବନ କିପରି ବିତିଗଲା ସୁନ୍ଦର ମଧୁର ଭାବରେ, ସଂସାରରେ ଦୁଷ୍ଟ ଲୋକଙ୍କର ସତ ଯାତନା ଏଡ଼ି ଦେଇ ଶେଷରେ କିପରି ହେଲା ସତ୍ୟ ଧର୍ମର ଜୟ, ଏସବୁର ନିଖୁଣ ଛବି ଫୁଟି ଉଠିଥିଲା ସେଇ ବଡ଼ ସିନେମା ଘରର ଶୁଭ୍ର ପରଦା ଉପରେ। କରତାଳି ନାଦରେ ପୁରି ଉଠିଲା ପ୍ରେକ୍ଷାଗୃହ, କ୍ରମେ ଆଲୁଅ ଲିଭିଗଲା ଓ ଗୋଟି ଗୋଟି ଦର୍ଶକ ସବୁ ଚାଲି ଆସିଲେ ବାହାରକୁ। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଚମତ୍କାର, ମାର୍ଭଲସ୍। ଚକୋଲେଟ୍ ରଙ୍ଗର ମରିସ୍ କାର୍‌ରେ ବିଲାତି ପୋଷା କୁକୁରଟିଏ ଅପେକ୍ଷା କରିଥିଲା ନିର୍ମଳ ବାବୁଙ୍କ ପାଇଁ। ନିର୍ମଳ ବାବୁ ପଦାକୁ ବାହାରି ଆସି କାଶ୍ମୀରୀ ଶାଲ୍ଟି ଆଡ଼େଇ ଦେଇ ତାଙ୍କ ମଣିବନ୍ଧରେ ଥିବା ସୁନା ଘଣ୍ଟାଟି ଦେଖି କହି ଉଠିଲେ, ବାଇଜୋସ୍, 10:30 ବାଜିଲାଣି। ସଙ୍ଗେ ସଙ୍ଗେ ସେ ଯାଇ ବସିଲେ କାର୍‌ର ମଖମଲ କୁସନ ଉପରେ। ଇଲେକ୍ଟ୍ରିକ୍ ହର୍ନ ପିଁ ପିଁ ହୋଇ ବାଜି ଉଠିଲା ଓ ଗାଡ଼ି ଚାଲିଲା ବଡ଼ ସହରର ପିଚ୍ ତା ଉପରେ। ବାହାରେ ପୌଷ ମାସର କଲିଜା ଥରା ଶୀତ, କଳା ରାତି ସାଙ୍ଗରେ କୁହୁଡ଼ି ମିଶିଯାଇ କିଛି ବାରି ହେଉନଥାଏ। ହେମାଳିଆ ପବନରେ ଥରି ଯାଉଥାଏ ଆକାଶ ଧରଣୀ, ସବୁଜ ପତ୍ରରୁ କାକର ଥୋପା ଥୋପା ହୋଇ ଝରି ପଡ଼ୁଥାଏ, ତରୁଣର ନିରାଶ ପ୍ରାଣର କ୍ରନ୍ଦନ ପରି। କିନ୍ତୁ ସେ ବାହାରର ସଂସାର ସହିତ ନିର୍ମଳ ବାବୁଙ୍କର ସମ୍ପର୍କ କ'ଣ? ରୂପେଲି ପରଦାର ରୂପେଲି ଛବି ଦେଖିଲା ବେଳେ ପରଦା ତଳେ କ'ଣ ଅଛି ତା କିଏ କେବେ ଭାବିକି? ଗୋଟାଏ ଛକରେ ଗାଡ଼ି ବୁଲାଇଲା ବେଳେ ମଟରର ହେଡ଼ଲାଇଟ୍ ପଡ଼ିଲା ଗୋଟିଏ କଦାକାର ଜୀବ ଉପରେ। ସେ ହେଉଛି ମଣିଷ, କିନ୍ତୁ ଗଛ ତଳର ମଣିଷ। ସଭ୍ୟ ସୁନ୍ଦର ସମାଜର ରୂପେଲି ପରଦାର ତଳେ କେଉଁ ଅନ୍ଧାରୀ କୋଣରେ ଆଖିରେ ତାର ବିଭତ୍ସ ଦୃଶ୍ୟ, ଅପରିଷ୍କାର କୁଚ୍ଛିତ ମୁହଁରେ ତାର ଯୁଗ ଯୁଗର ଆବର୍ଜନା ସତେ ଯେପରି ଠୁଳ ହୋଇ ରହିଛି। ସାତ ଜାଗାରେ ଚିରା କୁର୍ତ୍ତା ଉପରୁ ଫୁଟି ଉଠୁଛି କଦର୍ଯ୍ୟ କଳା ଚମଡ଼ାର ଅଂଶ, ଯାହାକୁ ଦେଖିଲେ ବିକାର ଜାତ ହେବ। ତାର ସେ ରୂପ ଦେଖି ନିର୍ମଳବାବୁ ଭାବିଲେ, ସିନେମା ଛବିରେ ତ ଏପରି ଭିକାରୀର ରୂପ ନଥିଲା, ଏହାର ରୂପରେ ତ ନାହିଁ ସରଳ ଉନ୍ନତ ପ୍ରାଣର ଚିହ୍ନ, ତା ବଦଳରେ ହୁଏତ ଅଛି ହତ୍ୟା ମହାମାରୀର ବିଭୀଷିକା। ନା ନା, ଏ ଗୋଟାଏ ମଣିଷ ନାମଧାରୀ ଅସ୍ୱାଭାବିକ ଜନ୍ତୁ, ଏହା ମନେ ମନେ କହି ନିର୍ମଳବାବୁ ଦ୍ୱିଗୁଣ ବେଗରେ କାର୍ ଚଳାଇବାକୁ ଲାଗିଲେ। କାର୍ ଆସି ଛିଡ଼ା ହେଲା ନିର୍ମଳ ଭବନର ପୋଟିକରେ। ପୋଷାକଧାରୀ ଚପରାସୀ ସଲାମ କରି ସଙ୍ଗେ ସଙ୍ଗେ ଗାଡ଼ିର କବାଟ ଫିଟେଇ ଦେଲା। ନିର୍ମଳବାବୁ ବାହାରି ଆସିଲେ ବିଲାତି କୁକୁରଟି ସାଙ୍ଗରେ ଧରି। ରାତିର କଳା ଅନ୍ଧାର କୁହୁଡ଼ି ଓ ଶୀତୁଆ ପବନକୁ ପଛରେ ପକାଇ ଦେଇ ସେ ଚାଲିଗଲେ ତାଙ୍କ ବିଜୁଳି ଆଲୁଅ ଦିଆ ଘରକୁ। ସ୍ପ୍ରିଙ୍ଗ ଦିଆ ଗଦି ପଡ଼ିଥାଏ ଚିକ୍କଣ କଳା ପଲଙ୍କ ଉପରେ, ତା ଉପରେ ଧୋବ ଫରଫର ଚାଦର, ତା ଉପରେ ଫୁଲ କାମ କରା ତକିଆ ଦିଓଟି, ଗୋଟିକରେ ନିର୍ମଳବାବୁ ଓ ଅନ୍ୟଟିରେ ତାଙ୍କ ନବପରିଣୀତା ପତ୍ନୀ ସରସି। ଖିଆପିଆ ସାରି ସେହି କୋମଳ ଶଯ୍ୟାରେ ସରସିର ଗଳା ବେଷ୍ଟନ କରି ନିର୍ମଳବାବୁ ଭାବିଲେ, ସଂସାରଟା କେତେ ମଧୁର, କେତେ ସରସ, କେତେ ସ୍ୱପ୍ନମୟ ସତେ। ଠିକ୍ ସେହି ସମୟରେ କୃଷ୍ଣପକ୍ଷର ଜହ୍ନ ଉଇଁ ଆସିଥିଲା ଦିଗ୍ବଧୂର କୋଳରୁ, ଓ ସେହି ଫିକା ଆଲୁଅ ମଝିରେ ରାଜପଥରେ ଛିଡ଼ା ହୋଇଥିଲେ ତିନୋଟି ପ୍ରାଣୀ। କୁହୁଡ଼ି କାକର ପବନ ପାଣିରେ ଅସ୍ଥି ମଜ୍ଜା ତାଙ୍କର ଥରି ଯାଉଥିଲା, ଶରୀର ପଙ୍ଗୁ ଓ ଅସଜ ହୋଇପଡ଼ିଥିଲା, କିନ୍ତୁ ପେଟ ଭିତରେ ଭୋକର ନିଆଁ ଜଳୁଥିଲା ଦୁଇଗୁଣ ବେଗରେ। ତାଙ୍କ ଭିତରୁ ଜଣେ ପୁରୁଷ, ଜଣେ ସ୍ତ୍ରୀ ଓ ଜଣେ ବାଳକ। ପୁରୁଷ କହିଲା, କିଲୋ ଆଜି ଖାଇବାକୁ ଅଛି ନା, ମୋ କପାଳରେ ଆଉ ଭିକ ଜୁଟିବ ନାହିଁ, ଆଉ ତୁ ଯଦି ନ ଆଣିବୁ ମୁଁ ମାଇପିଟା କ'ଣ ଆଣିବି। ଯାହା ଦୁଇଟା ଥିଲା ଆଣିଥିଲି, ତା ତ ଟୋକାଟା ଖାଇଦେଲା, ଆଉ ମୋ ପାଖରେ କ'ଣ ଅଛି। ପିଲାଟା ପାଟି କରି ଉଠିଲା, ନାଇଁ ନାଇଁ ମୁଁ ଖାଇନାହିଁ, ମିଛ କହୁଛି, ସେ ନିଜେ। ପୁରୁଷ ଗର୍ଜି ଉଠିଲା, ଶାଳୀ ମୋତେ ଏମିତି ଭଣ୍ଡଉଛୁ ସବୁଦିନ, ଆଜିକୁ ତିନି ଦିନ ହେଲା ମୁଁ ଉପାସରେ ଅଛି, ଆଉ ତୁ ମଜାରେ ଖାଉଛୁ ନା, ବଦମାସ। ମାଇପିଟା ଦୁଇ ହାତ ପଛକୁ ଘୁଞ୍ଚି ଯାଇ ପାଟି କରି ଉଠିଲା, ନାଇଁ ଲୋ ମୁଁ ଖାଇନାହିଁ, ସତ କହୁଛି ସତ। ତା କଥା ସରିବା ଆଗରୁ ପୁରୁଷର କଦାକାର ହାତ ଥରି ଥରି ବାଜିଲା ସ୍ତ୍ରୀର ଶୁଖିଲା ପାଉଁଶିଆ ମୁହଁ ଉପରେ। ଅବଶ ଦେହରେ ମାଡ଼ ସମ୍ଭାଳି ନପାରି ସେ ପଡ଼ିଗଲା ରାସ୍ତା କଡ଼ରେ। ପାଖରେ ଥିବା ପଥରରେ କପାଳଟା ବାଡ଼ିଏ ହୋଇଗଲା, ଛରି ପଡ଼ିଲା ନାଲି ରକତର ଧାର। ଧଳା ଚାନ୍ଦିନର କୋଳରେ ନାଲି ରକତ ଦିଶିଲା ଉଜ୍ଜ୍ୱଳ ଶୋଭନୀୟ। ପିଲାଟା ଚେଁ ଚେଁ ଉଠିଲା, ଗଭୀର ନୈଶ୍ୟ ନିସ୍ତବ୍ଧତା ଭେଦ କରି। ତାର ଦିନ ସକାଳେ ମଧୁର ସ୍ୱପ୍ନର ସଂସାରରୁ ଉଠି ନିର୍ମଳବାବୁ ଶୁଣିଲେ ତାଙ୍କ ଚାକରଠାରୁ ଯେ ଗୋଟାଏ ଭିକାରୁଣୀ ମରିପଡ଼ିଛି ରାସ୍ତା କଡ଼ରେ, କିଏ ମାରିଛି କିଛି ଜଣାପଡ଼ି ନାହିଁ। ନିର୍ମଳବାବୁଙ୍କର ମନେ ପଡ଼ିଗଲା କାଲି ରାତିରେ ଦେଖିଥିବା କଦାକାର ଭିକାରୀର ବିକୃତ ମୁହଁ। ସେ ଭାବିଲେ, ଓହୋ କି ଅସଭ୍ୟ, କୁତ୍ସିତ, ବଦମାସ ଲୋକ ଜଣେ ଜଣେ ଥାଆନ୍ତି ଏମିତି ପୃଥିବୀରେ। ଖାଇପିଇ ସାରିଲା ପରେ ରେଡ଼ିଓର ସଙ୍ଗୀତ ମୂର୍ଚ୍ଛନା ଶୁଣୁ ଶୁଣୁ ତାଙ୍କୁ କିଏ ଜଣେ କହିଲା ଯେ ଖୁନି ଧରା ପଡ଼ିଛି ଓ ସେ ହେଉଛି ଜଣେ ଭିକାରୀ। ତାକୁ ଖୁନି ବୋଲି କହିଦେଲା ଆଉ ଗୋଟିଏ ବାର ବର୍ଷର ପିଲା। ନିର୍ମଳବାବୁ ଯୁଗପତ୍ ପ୍ରସନ୍ନ ଓ ଆଶ୍ଚର୍ଯ୍ୟ ହୋଇ ହୁଁଟିଏ ମାରି ପୁଣି ସଙ୍ଗୀତ ଝଙ୍କାରରେ ଢାଳିଦେଲେ ତାଙ୍କର ମନ। ସନ୍ଧ୍ୟା ନ ହେଉଣୁ ନିର୍ମଳବାବୁ ଦେଖିଲେ ତାଙ୍କ ଦାଣ୍ଡ ଆଡ଼େ ଦୁଇଜଣ ପୋଲିସ ଗୋଟାଏ ଲୋକକୁ ଧରି ନେଇଯାଉଛନ୍ତି ହାଜତକୁ, ଆଉ ସେ ଲୋକଟା ହେଉଛି ସେହି କାଲି ରାତିର କଦାକାର ମଣିଷ। ପଚାରିଲାରୁ ବୁଝିଲେ ଯେ ସେ ସେହି ଭିକାରୁଣୀକୁ ମାରିଥିବା ଦୋଷରେ ଧରା ହୋଇଯାଉଛି। ନିର୍ମଳବାବୁ ମନେ ମନେ ଭାବିଲେ, ଓହୋ କି କୁତ୍ସିତ କଦର୍ଯ୍ୟ ଲୋକ, ବିଶ୍ୱବିଧାତାଙ୍କର ଗୋଟିଏ କିମ୍ଭୂତ କିମାକାର ସୃଷ୍ଟି। ତାଙ୍କ ଭାବନା ସ୍ୱରେ ବାଧା ଦେଇ ଶଶାଙ୍କ ବାବୁ ପହଞ୍ଚିଗଲେ, କହିଲେ, କିହେ କାଲି ସିନେମା ଦେଖିବାକୁ ଯାଇଥିଲ ପରା, କିପରି ଲାଗିଲା? ଖୁବ୍ ଭଲ, ବିଶେଷ ତ ଭିକାରୀ ପାର୍ଟଟା ହୋଇଥିଲା ବଡ଼ ଆର୍ଟିଷ୍ଟିକ୍ ଓ ଟ୍ରୁ ଟୁ ଲାଇଫ୍। ଶଶାଙ୍କ ବାବୁ କହିଲେ, ଚାଲ ଆଜି ଆଉଥରେ ଯିବ ମୋ ସାଙ୍ଗରେ। ହଉ, ପାଞ୍ଚ ମିନିଟ୍ ପରେ ସୌଖିନ କାର୍ରେ ଦୁଇଜଣ ଯାକ ଚାଲିଗଲେ ରୂପେଲି ପରଦାରେ କେଉଁ ଭିକାରୀର ଛବି ଦେଖିବାକୁ।